ଓମ୍ ଶାନ୍ତି। 6/4/2026 ର ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ବାବାଙ୍କ ପାଖରେ ଯେଉଁ ସବୁ ସାମଗ୍ରୀ ଅଛି ତାର ସମ୍ପୂର୍ଣ୍ଣ ଜ୍ଞାନ ତୁମକୁ ମିଳିଯାଇଛି, ତେଣୁ ତୁମେମାନେ ସେଗୁଡ଼ିକୁ ନିଜେ ଧାରଣ କର ଏବଂ ଅନ୍ୟମାନଙ୍କୁ କରାଅ। ପ୍ରଶ୍ନ। ତ୍ରିକାଳଦର୍ଶୀ ବାବା ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିଥିଲେ ମଧ୍ୟ କାଲିର କଥା ଆଜି ଶୁଣାଉ ନାହାନ୍ତି କାହିଁକି? ଉତ୍ତର। ବାବା କହୁଛନ୍ତି, ପିଲାମାନେ, ଯଦି ମୁଁ ପୂର୍ବରୁ ହିଁ ସବୁ କଥା ଶୁଣାଇଦେବି ତେବେ ଡ୍ରାମାର ମଜା ହିଁ ସମାପ୍ତ ହୋଇଯିବ। ଏଭଳି ନିୟମ ନାହିଁ। ସବୁ କିଛି ଜାଣିଥିଲେ ମଧ୍ୟ ମୁଁ ଡ୍ରାମାର ଅଧୀନରେ ଅଛି, ପୂର୍ବରୁ ଶୁଣାଇ ପାରିବି ନାହିଁ। ସେଥିପାଇଁ ଆଗକୁ କ'ଣ ହେବ ତୁମେ ସେ କଥା ଚିନ୍ତା କର ନାହିଁ। ଗୀତ ଅଛି, ମରନା ତେରି ଗଲି ମେ, ଓମ୍ ଶାନ୍ତି। ଇଏ ହେଉଛନ୍ତି ଆତ୍ମାମାନଙ୍କର ପାରଲୌକିକ ପିତା, ଆତ୍ମାମାନଙ୍କ ସହିତ ହିଁ କଥାବାର୍ତ୍ତା କରୁଛନ୍ତି, ତେଣୁ ତାଙ୍କୁ ବଚେ ବଚେ ଅର୍ଥାତ୍ ପୁଅ ପୁଅ କହିବାର ଅଭ୍ୟାସ ହୋଇଯାଇଛି। ଯଦିଓ ଶରୀର କନ୍ୟାର, କିନ୍ତୁ ଆତ୍ମାମାନେ ତ ସମସ୍ତେ ପୁତ୍ର ହିଁ ଅଟନ୍ତି। ପ୍ରତ୍ୟେକ ଆତ୍ମା ଉତ୍ତରାଧିକାରୀ ଅଟେ, ଅର୍ଥାତ୍ ସମ୍ପତ୍ତି ପାଇବାର ହକଦାର ଅଟେ। ବାବା ଆସି କହୁଛନ୍ତି, ପିଲାମାନେ, ତୁମମାନଙ୍କୁ ସମସ୍ତଙ୍କୁ ବର୍ଷା ନେବାର ହକ ଅଛି। ସେଥିପାଇଁ ବେହତର ପିତାଙ୍କୁ ବହୁତ ମନେ ପକାଇବାକୁ ହେବ, ଏଥିରେ ହିଁ ପରିଶ୍ରମ ରହିଛି। ବାବା ଆମକୁ ପାଠ ପଢ଼ାଇବା ପାଇଁ ପରମଧାମରୁ ଆସିଛନ୍ତି। ସାଧୁସନ୍ଥମାନେ ତ ନିଜର ଘରୁ ଆସିଥାନ୍ତି ବା କୌଣସି ଗାଁରୁ ଆସିଥାନ୍ତି, ବାବା ତ ଆମକୁ ପାଠ ପଢ଼ାଇବା ପାଇଁ ପରମଧାମରୁ ଆସିଛନ୍ତି, କିନ୍ତୁ ଏ କଥା କାହାକୁ ବି ଜଣା ନାହିଁ। ବେହଦ୍ର ପିତା ହିଁ ପତିତ ପାବନ ଈଶ୍ୱର ପିତା ଅଟନ୍ତି। ତାଙ୍କୁ ଜ୍ଞାନର ସାଗର ମଧ୍ୟ କୁହାଯାଏ, କାରଣ ସିଏ ମାଲିକ ଅଟନ୍ତି ନା। ତାଙ୍କ ଭିତରେ କେଉଁ ଜ୍ଞାନ ଅଛି? ଈଶ୍ୱରୀୟ ଜ୍ଞାନ। ବାବା ହେଉଛନ୍ତି ମନୁଷ୍ୟ ସୃଷ୍ଟି ରୂପେ ବୃକ୍ଷର ମଞ୍ଜି, ସତ୍ୟ ଚୈତନ୍ୟ ଏବଂ ଆନନ୍ଦ ସ୍ୱରୂପ। ତାଙ୍କର ବହୁତ ଉଚ୍ଚ ମହିମା ରହିଛି, ତାଙ୍କ ପାଖରେ ଏହିସବୁ ସାମଗ୍ରୀ ରହିଛି। ଯଦି କାହାର ଦୋକାନଟିଏ ଥିବ ତେବେ ସିଏ କହିବେ, ମୋ ଦୋକାନରେ ଏହିସବୁ ଭେରାଇଟି ସବୁ ଅଛି। ସେହିପରି ବାବା ମଧ୍ୟ କହୁଛନ୍ତି, ମୁଁ ଜ୍ଞାନର ସାଗର, ଆନନ୍ଦର ସାଗର, ଶାନ୍ତିର ସାଗର, ମୋ ପାଖରେ ଏହିସବୁ ସାମଗ୍ରୀ ଅଛି। ମୁଁ ସେ ସବୁକୁ ଦେବା ପାଇଁ ସଙ୍ଗମ ଯୁଗରେ ଆସୁଛି। ଯାହା କିଛି ମୋ ପାଖରେ ଅଛି ସବୁ କିଛି ଦେଇଦେଉଛି। ତେବେ ଯେତେ ଯିଏ ଧାରଣ କରିପାରିବ ବା ପୁରୁଷାର୍ଥ କରିପାରିବ। ପିଲାମାନେ ଜାଣିଛନ୍ତି ବାବାଙ୍କ ପାଖରେ କ'ଣ କ'ଣ ଅଛି ଏବଂ ଏକଥା ସଠିକ ଭାବେ ମଧ୍ୟ ଜାଣିଛନ୍ତି। ଆଜିକାଲି ନିଜ ବିଷୟରେ କେହି କାହାକୁ ଜଣାଉ ନାହାନ୍ତି। ଗାୟନ ମଧ୍ୟ ଅଛି, କାହାର ଦବି ରହିଲା ଧୂଳିରେ, ଏହା ସବୁ ଏବେକାର କଥା। ନିଆଁ ଲାଗିଯିବ, ସବୁ ଶେଷ ହୋଇଯିବ। ରାଜାମାନଙ୍କର ମହଲ ଭିତରେ ବହୁତ ବଡ଼ ବଡ଼ ମଜବୁତ ଗୁମ୍ଫା ବା ଗୁପ୍ତ କୋଠରୀ ଥାଏ। ଯଦି ଜୋରରେ ନିଆଁ ଲାଗିଯିବ ବା ଭୂମିକମ୍ପ ଇତ୍ୟାଦି ହେବ ତେବେ ସେ ଭିତରୁ ବାହାରି ଆସିବେ। ତୁମେ ପିଲାମାନେ ଜାଣିଛ, ଏଠିକାର କୌଣସି ଜିନିଷ ସେଠାରେ ଅର୍ଥାତ୍ ସ୍ୱର୍ଗରେ କାମରେ ଆସିବ ନାହିଁ। ଖଣିଗୁଡ଼ିକ ମଧ୍ୟ ସବୁ ନୂଆ କରି ଭରପୁର ହୋଇଯାଇଥାଏ। ବିଜ୍ଞାନ ମଧ୍ୟ ଆହୁରି ଉନ୍ନତ ହୋଇ ତୁମମାନଙ୍କ କାମରେ ଲାଗୁଛି। ତୁମ ପିଲାମାନଙ୍କର ବୁଦ୍ଧିରେ ଏବେ ସାରା ଜ୍ଞାନ ରହିଛି। ପିଲାମାନେ ଜାଣିଛନ୍ତି ଆମେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛୁ। ତେବେ ଜ୍ଞାନ ଆଉ କିଛି ବାକି ଅଛି ଯାହାକି ତୁମେ ଆଗକୁ ଗଲେ ଜାଣିଯିବ। ବାବା ପ୍ରଥମରୁ ହିଁ ସବୁକିଛି କିପରି ଶୁଣାଇ ଦେବେ? ବାବା କହୁଛନ୍ତି, ମୁଁ ମଧ୍ୟ ଡ୍ରାମାର ଅଧୀନରେ ଅଛି। ଯେଉଁ ଜ୍ଞାନ ଏବେ ପର୍ଯ୍ୟନ୍ତ ମିଳିଛି ତାହା ହିଁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଯେଉଁ ମୁହୂର୍ତ୍ତ ଅତିବାହିତ ହୋଇଗଲା ତାକୁ ଡ୍ରାମା ବୋଲି ଭାବିବାକୁ ହେବ, ବାକି ଯାହା କାଲି ହେବ ତାହା ଦେଖାଯିବ। କାଲିର କଥା ଆଜି ଶୁଣାଇବି ନାହିଁ। ଏହି ଡ୍ରାମାର ରହସ୍ୟକୁ ମନୁଷ୍ୟମାନେ ବୁଝୁନାହାନ୍ତି। ଅଳ୍ପର ଆୟୁଷ ହିଁ କେତେ ଲମ୍ବା ଚଉଡ଼ା କରିଦେଇଛନ୍ତି। ଏହି ଡ୍ରାମାକୁ ବୁଝିବା ପାଇଁ ମଧ୍ୟ ସାହସ ଦରକାର। ଅମ୍ମା ମରେ ତୋ ଭି ହାଲୱା ଖାନା, ଅର୍ଥାତ୍ ସବୁ ପରିସ୍ଥିତିରେ ଖୁସିରେ ରୁହ। ତୁମେମାନେ ଜାଣିଛ, ଯିଏ ମରିଗଲା ସେ ଯାଇ ଆଉ ଗୋଟିଏ ଜନ୍ମ ନେଲା। ଆମେ କାନ୍ଦିବା କାହିଁକି? ବାବା ବୁଝାଇଛନ୍ତି, ଖବରକାଗଜରେ ତୁମେ ଲେଖିପାରିବ, ଏହି ପ୍ରଦର୍ଶନୀ ଆଜିଠାରୁ 5000 ବର୍ଷ ପୂର୍ବରୁ ଏହି ତାରିଖରେ ଏହି ସ୍ଥାନରେ ଏହି ପ୍ରକାରରେ ହୋଇଥିଲା। ଏହି ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି, ଏହିଭଳି ଲେଖିବା ଦରକାର। ଏକଥା ତ ଜାଣିଛୁ ଯେ ଏହି ଦୁନିଆ ଆଉ ଅଳ୍ପ ଦିନ ବାକି ଅଛି, ସବୁକିଛି ସମାପ୍ତ ହୋଇଯିବ। ଆମେ ତ ପୁରୁଷାର୍ଥ କରି ବିକର୍ମାଜିତ ହୋଇଯିବୁ, ପୁଣି ଦ୍ୱାପରଠାରୁ ବିକର୍ମ ସମ୍ବନ୍ଧ ଆରମ୍ଭ ହେବ, ଅର୍ଥାତ୍ ବିକର୍ମ ହେବାର ସମ୍ବନ୍ଧ ଆରମ୍ଭ ହେବ। ବର୍ତ୍ତମାନ ହିଁ ତୁମେମାନେ ବିକର୍ମ ଉପରେ ବିଜୟ ପ୍ରାପ୍ତ କରୁଛ, ତେଣୁ ବିକର୍ମାଜିତ ହୋଇଯାଇଛ। ଶ୍ରୀମତ ଆଧାରରେ ପାପକର୍ମ ଉପରେ ବିଜୟ ପ୍ରାପ୍ତ କରି ବିକର୍ମାଜିତ ହୋଇଯାଉଛ। ସେଠାରେ ତୁମେ ଆତ୍ମ ଅଭିମାନୀ ହୋଇ ରହିଥାଅ, ସେଠାରେ ଦେହ ଅଭିମାନ ନଥାଏ। କଳିଯୁଗରେ ଦେହ ଅଭିମାନ ରହିଛି, ସଙ୍ଗମ ଯୁଗରେ ତୁମେମାନେ ଦେହି ଅଭିମାନୀ ହେଉଛ, ପରମପିତା ପରମାତ୍ମାକୁ ମଧ୍ୟ ଜାଣିଛ, ଏହା ହେଲା ତୁମର ଶୁଦ୍ଧ ଅଭିମାନ। ତୁମ ବ୍ରାହ୍ମଣମାନଙ୍କର କୁଳ ସବୁଠାରୁ ଉଚ୍ଚ, ତୁମେ ହେଲ ସର୍ବୋତ୍ତମ ବ୍ରାହ୍ମଣ କୁଳଭୂଷଣ। ଏହି ଜ୍ଞାନ କେବଳ ତୁମକୁ ମିଳୁଛି, ଅନ୍ୟ କାହାକୁ ମିଳୁନାହିଁ, ତୁମର ଏହା ସର୍ବୋତ୍ତମ କୁଳ। ଗାୟନ ମଧ୍ୟ ଅଛି, ଅତୀନ୍ଦ୍ରିୟ ସୁଖ କ'ଣ ତାହା ଗୋପୀ ବଲ୍ଲଭଙ୍କ ଗୋପ ଗୋପୀଙ୍କୁ ପଚାର। ତୁମକୁ ଏବେ ଲଟେରୀ ମିଳିଛି, କାହାକୁ କୌଣସି ବସ୍ତୁ ମିଳିଗଲେ ସେତେ ଖୁସି ହୋଇନଥାନ୍ତି, ସେତେବେଳେ ବହୁତ ଖୁସି ହୋଇଥାନ୍ତି। ତୁମେମାନେ ମଧ୍ୟ ଜାଣିଛ, ଆମେ ଯେତେ ପୁରୁଷାର୍ଥ କରିବା ସେତେ ଆମେ ବାବାଙ୍କଠାରୁ ରାଜଧାନୀର ବର୍ଷା ପ୍ରାପ୍ତ କରିବା। ଯିଏ ଯେତିକି ପୁରୁଷାର୍ଥ କରିବ ସେତିକି ପାଇବ। ମୁଖ୍ୟ କଥା, ବାବା କହୁଛନ୍ତି, ପିଲାମାନେ ନିଜର ପରମପ୍ରିୟ ବାବାଙ୍କୁ ମନେ ପକାଅ, ସେ ହିଁ ସମସ୍ତଙ୍କର ପ୍ରିୟ ପିତା ଅଟନ୍ତି, ଯିଏକି ସମସ୍ତଙ୍କୁ ସୁଖ ଶାନ୍ତି ଦେଇଥାନ୍ତି। ଏବେ ଦେବୀ ଦେବତା ମାନଙ୍କର ରାଜଧାନୀର ସ୍ଥାପନ ହେଉଛି, ସେଠାରେ ରାଜା ରାଣୀ ନଥାନ୍ତି, ସେଠାରେ ମହାରାଜା ମହାରାଣୀ କୁହାଯାଏ। ଯଦି ଭଗବାନ ଭଗବତୀ କୁହାଯିବ ତେବେ ପୁଣି ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ଭଗବାନ ଭଗବତୀ ହୋଇଯିବେ, ସେଥିପାଇଁ ଭଗବାନ ଭଗବତୀ କୁହାଯିବ ନାହିଁ। ଭଗବାନ ହେଲେ ଜଣେ, ମନୁଷ୍ୟକୁ ଭଗବାନ କୁହାଯିବ ନାହିଁ। ସୂକ୍ଷ୍ମ ଲୋକ ନିବାସୀ ବ୍ରହ୍ମା ବିଷ୍ଣୁ ଶଙ୍କରକୁ ମଧ୍ୟ ଦେବତା କୁହାଯାଏ। ତେବେ ସ୍ଥୂଳ ଲୋକରେ ନିବାସ କରୁଥିବା ମନୁଷ୍ୟମାନଙ୍କୁ ଭଗବାନ ଭଗବତୀ କିପରି କୁହାଯିବ? ବ୍ରହ୍ମ ଲୋକ ସବୁଠାରୁ ଉଚ୍ଚ, ତାପରେ ସୂକ୍ଷ୍ମ ଲୋକ, ଏହି ଦୁନିଆ ହେଲା ତୃତୀୟ ନମ୍ବର। ଏକଥା ତୁମମାନଙ୍କ ବୁଦ୍ଧିରେ ରହିବା ଉଚିତ। ଆମ ଆତ୍ମାମାନଙ୍କର ପିତା ଶିବା ବା ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି, ବଣିଆ ବାରିଷ୍ଟର ଆଦି ସବୁ ଅଟନ୍ତି, ଯିଏକି ସମସ୍ତଙ୍କୁ ରାବଣର ଜେଲରୁ ମୁକ୍ତ କରିଥାନ୍ତି। ଶ୍ରୀ ବାବା ବହୁତ ବଡ଼ ଓକିଲ ମଧ୍ୟ ଅଟନ୍ତି। ତେବେ ଏଭଳି ବାବାଙ୍କୁ କେବେ ବି ଭୁଲିବା ଉଚିତ ନୁହେଁ। ତେବେ କାହିଁକି କହୁଛ ବାବା ଆମେ ଭୁଲି ଯାଉଛୁ? କାରଣ ମାୟାର ବହୁତ ତୋଫାନ ଆସୁଛି। ବାବା କହୁଛନ୍ତି, ଏସବୁ ତ ହେବ, କିଛି ତ ମେହନତ କରିବାକୁ ପଡ଼ିବ, ଏହା ତୁମମାନଙ୍କର ମାୟା ସହିତ ଲଢ଼େଇ। ତୁମ ପାଣ୍ଡବମାନଙ୍କର କୌରବମାନଙ୍କ ସହିତ କୌଣସି ଲଢ଼େଇ ହୁଏ ନାହିଁ। ପାଣ୍ଡବମାନେ ଲଢ଼େଇ କିପରି କରିବେ? ତେବେ ତ ଏହା ହିଂସକ ଯୁଦ୍ଧ ହୋଇଯିବ। ବାସ୍ତବରେ ବାବା କେବେ ହିଂସା ଶିଖାଇ ନଥାନ୍ତି, ମନୁଷ୍ୟ କିଛି ବି ବୁଝିପାରୁନାହାନ୍ତି। ବାସ୍ତବରେ ଆମର କାହା ସହିତ କୌଣସି ଲଢ଼େଇ ଝଗଡ଼ା ହେଉନାହିଁ, ବାବା କେବଳ ଉପାୟ ବତାଉଛନ୍ତି। ମୋତେ ମନେ ପକାଅ, ତେବେ ମାୟାର ଆଘାତ ଲାଗିବ ନାହିଁ। ଏହା ଉପରେ ମଧ୍ୟ ଗୋଟିଏ କାହାଣୀ ଅଛି, ତାଙ୍କୁ ପଚରାଗଲା, ତୁମକୁ ପ୍ରଥମେ ସୁଖ ଦରକାର ନା ଦୁଃଖ? ସିଏ କହିଲେ, ସୁଖ ସତ୍ୟଯୁଗରେ ଦୁଃଖ ମିଳିପାରିବ ନାହିଁ। ତୁମେମାନେ ଜାଣିଛ, ବର୍ତ୍ତମାନ ସମସ୍ତ ଆତ୍ମା ରୂପେ ସୀତାମାନେ ରାବଣର ଶୋକ ବାଟିକାରେ ଅଛନ୍ତି। ଏହି ସାରା ଦୁନିଆ ସମୁଦ୍ର ମଝିରେ ରହିଥିବା ଲଙ୍କା ଅଟେ, ଏବେ ସମସ୍ତେ ରାବଣର ଜେଲରେ ଅଛନ୍ତି। ଏବେ ବାବା ସମସ୍ତଙ୍କର ସଦ୍ଗତି କରିବା ପାଇଁ ଆସିଛନ୍ତି, ସମସ୍ତେ ଶୋକ ବାଟିକାରେ ଅଛନ୍ତି। ସ୍ୱର୍ଗରେ ଅଛି ସୁଖ, ନର୍କରେ ଦୁଃଖ, ଏହାକୁ ଶୋକ ବାଟିକା କୁହାଯିବ। ସତ୍ୟଯୁଗ ହେଉଛି ଅଶୋକ ସ୍ୱର୍ଗ, ତେବେ ଏଥିରେ ବହୁତ ବଡ଼ ଅନ୍ତର ରହିଛି। ତୁମମାନଙ୍କୁ ଚେଷ୍ଟା କରି ବାବାଙ୍କୁ ମନେ ପକାଇବା ଦରକାର, ତେବେ ଯାଇ ଖୁସିର ପାରଦ ଚଢ଼ିବ। ଯଦି ବାବାଙ୍କର ମତରେ ନ ଚାଲିବ ତେବେ ସାବତ ପୁଅ କୁହାଯିବ ଏବଂ ପ୍ରଜାକୂଳରେ ଜନ୍ମ ନେବ। ଯିଏ ପ୍ରକୃତ ସନ୍ତାନ ସିଏ ରାଜଧାନୀରେ ଆସିବ। ଯଦି ରାଜଧାନୀରେ ଆସିବାକୁ ଚାହୁଁଛ ତେବେ ଶ୍ରୀମତରେ ଚାଲିବାକୁ ହେବ। ଶ୍ରୀକୃଷ୍ଣଙ୍କ ଠାରୁ କୌଣସି ମତ ମିଳିନଥାଏ, ମତ ହେଉଛି ହିଁ ଦୁଇଟି। ଏବେ ତୁମେମାନେ ଶ୍ରୀମତ ନେଉଛ, ପୁଣି ସତ୍ୟଯୁଗରେ ତାର ଫଳ ଭୋଗ କରିବ। ପୁଣି ଦ୍ୱାପରରେ ରାବଣର ମତ ମିଳିଥାଏ, ସମସ୍ତେ ରାବଣର ମତରେ ଚାଲି ଅସୁର ହୋଇଯାଆନ୍ତି। ତୁମକୁ ଏବେ ଈଶ୍ୱରୀୟ ମତ ମିଳୁଛି, ମତଦାତା ଏକମାତ୍ର ବାବା ହିଁ ଅଟନ୍ତି, ସିଏ ହେଲେ ଈଶ୍ୱର। ତୁମେମାନେ ଈଶ୍ୱରୀୟ ମତ ଦ୍ୱାରା କେତେ ପବିତ୍ର ହେଉଛ। ପ୍ରଥମ ପାପ ହେଲା ବିଷୟ ସାଗରରେ ବୁଡ଼ିବା। ଦେବତାମାନେ ବିଷୟ ସାଗରରେ ବୁଡ଼ିବେ ନାହିଁ। ତେବେ ପ୍ରଶ୍ନ କରୁଛନ୍ତି, ସେଠାରେ କ'ଣ ସନ୍ତାନ ଜନ୍ମ ହୁଅନ୍ତି ନାହିଁ, ସନ୍ତାନ କାହିଁକି ନ ହେବେ? କିନ୍ତୁ ତାହା ହେଲା ପବିତ୍ର ଦୁନିଆ, ସମ୍ପୂର୍ଣ୍ଣ ନିର୍ବିକାରୀ। ସେଠାରେ ଏଭଳି କୌଣସି ବିକାର ନଥାଏ। ବାବା ବୁଝାଇଛନ୍ତି, ଦେବତାମାନେ କେବଳ ଆତ୍ମ ଅଭିମାନୀ ଅଟନ୍ତି କିନ୍ତୁ ପରମାତ୍ମ ଅଭିମାନୀ ନୁହନ୍ତି। କିନ୍ତୁ ତୁମେମାନେ ଏବେ ଆତ୍ମ ଅଭିମାନୀ ଅଟ ଏବଂ ପରମାତ୍ମ ଅଭିମାନୀ ମଧ୍ୟ ଅଟ। ଏହା ପୂର୍ବରୁ ଏହି ଦୁଇଟି ଯାକ ସ୍ଥିତି ନଥିଲା। ସତ୍ୟଯୁଗରେ ପରମାତ୍ମାଙ୍କୁ ଜାଣନ୍ତି ନାହିଁ, ଆତ୍ମାକୁ ଜାଣିଥାନ୍ତି ଯେ ମୁଁ ଆତ୍ମା ଏହି ପୁରୁଣା ଶରୀର ଛାଡ଼ି ପୁଣି ନୂଆ ଶରୀର ନେବେ। ପୂର୍ବରୁ ସବୁ ଜଣାପଡ଼ି ଯାଇଥାଏ ଯେ ଏବେ ପୁରୁଣା ଶରୀର ଛାଡ଼ି ନୂଆ ନେବାକୁ ହେବ। ପିଲା ଜନ୍ମ ହେଲେ ମଧ୍ୟ ପୂର୍ବରୁ ସାକ୍ଷାତକାର ହୋଇଯାଏ। ଯୋଗବଳ ଦ୍ୱାରା ତୁମେ ସାରା ବିଶ୍ୱର ମାଲିକ ହୋଇଯାଉଛ। ତେବେ କ'ଣ ଯୋଗବଳ ଦ୍ୱାରା ସନ୍ତାନ ଜନ୍ମ ହୋଇପାରିବ ନାହିଁ? ଯୋଗବଳ ଦ୍ୱାରା ଯେକୌଣସି ବସ୍ତୁକୁ ତୁମେ ପବିତ୍ର କରିପାରିବ, କିନ୍ତୁ ତୁମେମାନେ ଯୋଗ କରିବାକୁ ଭୁଲି ଯାଉଛ। କାହାର କାହାର ଯୋଗ କରିବାର ମଧ୍ୟ ଅଭ୍ୟାସ ହୋଇଯାଉଛି। ବହୁତ ଏମିତି ସନ୍ନ୍ୟାସୀ ମଧ୍ୟ ଅଛନ୍ତି ଯାହାକୁ ଭୋଜନର ବହୁତ ଆଦର ରହିଥାଏ, ତେଣୁ ଭୋଜନ କଲାବେଳେ ବହୁତ ମନ୍ତ୍ର ପାଠ କରି ପୁଣି ଭୋଜନ ସ୍ୱୀକାର କରନ୍ତି। ତୁମକୁ ମଧ୍ୟ ଖାଦ୍ୟପେୟରେ ବହୁତ ସଂଯମ ରଖିବାକୁ କୁହାଯାଉଛି। ତୁମେମାନେ କୌଣସି ମଦ ମାଂସ ଆଦି ଖାଇବା ଉଚିତ ନୁହେଁ। ତୁମେ ଦେବତା ହେଉଛ ନା? ଦେବତାମାନେ କେବେ ଅଶୁଦ୍ଧ ଭୋଜନ କରନ୍ତି ନାହିଁ, ତେଣୁ ଏହିଭଳି ପବିତ୍ର ହେବାକୁ ପଡ଼ିବ। ବାବା କହୁଛନ୍ତି, ମୋ ଦ୍ୱାରା ତୁମେମାନେ ମୋତେ ଜାଣିଗଲେ ସବୁକିଛି ଜାଣିଯିବ, ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ। ଏ ପାଠପଢ଼ା ଠାରୁ ସତ୍ୟଯୁଗର ପାଠପଢ଼ା ଅଲଗା। ଏହି ମୃତ୍ୟୁଲୋକର ପାଠପଢ଼ାର ଏବେ ଶେଷ ସମୟ। ମୃତ୍ୟୁଲୋକର ସମସ୍ତ କାରବାର ସମାପ୍ତ ହୋଇ ପୁଣି ଅମର ଲୋକର କାରବାର ଆରମ୍ଭ ହେବ। ତେବେ ପିଲାମାନଙ୍କୁ ସେତିକି ନିଶା ଚଢ଼ିବା ଦରକାର ଯେ ଆମେ ଅମର ଲୋକର ମାଲିକ ଥିଲେ। ତୁମେ ପିଲାମାନଙ୍କୁ ଅତୀନ୍ଦ୍ରିୟ ସୁଖ ବା ପରମ ସୁଖରେ ରହିବା ଉଚିତ। ପରମପିତା ପରମାତ୍ମାଙ୍କର ଆମେ ସନ୍ତାନ ଅଥବା ଛାତ୍ର। ପରମପିତା ପରମାତ୍ମା ଆମକୁ ଘରକୁ ନେଇଯିବେ, ଏହାକୁ ହିଁ ପରମାନନ୍ଦ କୁହାଯାଏ। ସତ୍ୟଯୁଗରେ ଏସବୁ କଥା ନଥାଏ, ଏ କଥା ତୁମେମାନେ ଏବେ ଶୁଣୁଛ। ବର୍ତ୍ତମାନ ତୁମେ ଈଶ୍ୱରୀୟ ପରିବାରର ଅଟ। ଏହି ସମୟରେ ହିଁ ଗାୟନ ରହିଛି ଯେ ଅତୀନ୍ଦ୍ରିୟ ସୁଖ ଗୋପ ଗୋପୀମାନଙ୍କୁ ପଚାର। ପରମଧାମର ନିବାସୀ ସେ ବାବା ଆସି ଆମର ପିତା ଶିକ୍ଷକ ଗୁରୁ ହେଉଛନ୍ତି। ତିନି ଜଣ ଯାକ ଆମର ସେବକ ଅଟନ୍ତି, କୌଣସି ଅଭିମାନ ରଖୁନାହାନ୍ତି। କହୁଛନ୍ତି, ମୁଁ ତୁମର ସେବା କରି ତୁମକୁ ସବୁକିଛି ଦେଇ ନିର୍ବାଣ ଧାମରେ ଯାଇ ରହିବ। ତେବେ ସେବକ ହେଲେ ନା? ଭାଇସରାୟ ଅର୍ଥାତ୍ ଇଂରେଜମାନଙ୍କର ସମୟରେ ବଡ଼ ଅଫିସରମାନେ ଯେତେବେଳେ ଦସ୍ତଖତ କରିଥାନ୍ତି ନିଜକୁ ଆଜ୍ଞାଧୀନ ସେବକ ବୋଲି ଲେଖିଥାନ୍ତି। ବାବା ମଧ୍ୟ ନିରାକାର, କେତେ ନିରହଙ୍କାରୀ ଅଟନ୍ତି, ଦେଖ କିପରି ବସି ପାଠ ପଢ଼ାଉଛନ୍ତି। ଏତେ ଉଚ୍ଚ ପାଠ ପଢ଼ା ଆଉ କେହି ପଢ଼ାଇ ପାରିବେ ନାହିଁ, ଏତେ ଜ୍ଞାନର ତଥ୍ୟ ଆଉ କେହି ଦେଇପାରିବେ ନାହିଁ। ମନୁଷ୍ୟମାନେ ତ ଏହି ଜ୍ଞାନର ପଏଣ୍ଟକୁ ଜାଣି ମଧ୍ୟ ପାରିବେ ନାହିଁ। ବ୍ରହ୍ମାଙ୍କୁ କେହି ଗୁରୁ ଶିଖାଇ ନାହାନ୍ତି, ଯଦି କେହି ଗୁରୁ ଥାନ୍ତେ ତେବେ ସେହି ଗୁରୁ ତ ଅନେକଙ୍କର ଗୁରୁ ହୋଇଥାନ୍ତେ। ଗୁରୁ କ'ଣ କେବଳ ଜଣଙ୍କର ଥାନ୍ତି କି? ଏହି ବାବା ହିଁ ପତିତମାନଙ୍କୁ ପାବନ କରୁଛନ୍ତି, ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। बाबा कहते मु कल्प कल्प कल्पर संगम जुगरे आसुचे कहते ना बाबा आम कल्प पूर्व मिशी तेरे बाबा ही आसे पतित मान को पावन करिबे। बाबा कहते मु एक जन्म पै तुम पिला पवित्र करदे तेरे यही सब ज्ञान को धारण कर अन्य मान को सुनाइबा दरकार जे बाबा कौन सुनाऊंट बाबा ठारु आमे भविष्य एक जन्म पाई वर्षा नेबुछे। जदि एही कथा मध्य स्मृति रे रहिबो तेबे बहुत खुशी रे रही पारिबो। एहा त परमानंद अटे मास्टर ज्ञानर भंडार आनंदर भंडार ए सब वरदान एबे तुमको बाबा ठारु मिलुछे। सतयुगरे तो बोका पाल्टे जिबे अर्थात ज्ञान किछि भी रहिबो नाही। एही लक्ष्मी नारायण कर तो किछि भी ज्ञान नाही। जदि एमानक पाखरे ज्ञान थांता तेबे ताहा परंपरारु प्रचलित हुई आसुथांता। तुम भले परमानंद देवता मान को मध्य मिल पार नहीं। अच्छा मिठे मिठे सिखला दे संतान मान प्रति मात पिता बाप दादा मधुर स्नेह संपन्न शुभेच्छा एवं सुप्रभात। आत्मिक पिता आत्मिक संतान मान को नमस्ते। धारणा पाई मुख्य सार एक नंबर देवता हवाई खाद्यपेय बहुत शुद्धता रखा पड़ब। खाद्यपेय बहुत संयम आचरण करने को पड़ब। योग बल द्वारा भोजन को दृष्टि दे पवित्र करी स्वीकार करने को हेब। दुई नंबर परमपिता परमात्मा कर आम संतान अथवा छात्र अटु सी आम को एवं निज घर को नहीं जीवे। एही निशारे रही परम सुख परम आनंद अनुभव करने को हेब। बरदान सेवार लगन द्वारा लौकिक को अलौकिक प्रवृत्ति परिवर्तन करुथबा निरंतर सेवाधारी भव। सेवाधारी कर्तव्य हला निरंतर सेवारे व्यस्त रहिबा चाहे मानसिक सेवा हेउ चाहे बाणीर बा कर्मर सेवा हेउ। सेवाधारी केबे भी सेवा को निजठारु अलगा मन करते नहीं। जेउ मानक बुद्धि सर्वदा सेवार लगन लगी रही थाए से मानकर लौकिक प्रवृत्ति अर्थात घर गृहस्थर कर्म परिवर्तित होई ईश्वरीय प्रवृत्ति हो जाए। कहीं सेवाधारे निजर घर को घर भावती नहीं सेवा स्थान मन कर चली था। तेरे सेवाधारी मुख्य गुण है त्याग। त्याग मनोभाव संपन्न व्यक्ति घर गृहस्थर मध्य तपस्वी मुहूर्त हो रही था जहाद्वारा स्वतः ही सेवा हो। स्लोगन जदि निजर संस्कार को दिव्य करने को चाहछ तेबे मन बुद्धि को बाबा को समर्पण कर दियो। अव्यक्ति सारे महान हवापाई मधुरता एवं नम्रता गुण को धारण कर। कौनसी भी आत्मा को जदि टिके भी मीठा दृष्टि दे देव बा मीठा कथा पदे कहीदेव तेबे ताकु सदाकाल पाई भरपूर करदेव। कारण एही अल्प समय मधुर दृष्टि मधुर बाणी से ही आत्मार सृष्टि को बदलाई देव। तुमर केही दुई पद मीठा कथा ताकु सदाकाल पाई परिवर्तन करी देवार निमित्त होई जीव। अच्छा ओम शांति।